ମୁଁ 27 ନମ୍ବର ୱାର୍ଡ ନମ୍ବର 27 ରାଧା ରାଣୀ ମହାନ୍ତି ଆଉ ସିଏଫ୍ଆର୍ ମେମ୍ବର ଜଣେ ଆମର ଏଠି ଅଙ୍ଗନବାଡ଼ି କେନ୍ଦ୍ରରେ ଆମର ବସିଛି ଆଉ ଏଥିରେ ପିଲାମାନେ ବହୁତ ଉପକୃତ ହେଉଛନ୍ତି ତା ସହିତ ବି ମିଟିଂ ଫିଟିଂ ଆମର ହେଲେ ସେଥିରେ ବି ଆମେ ପାଣି ଦରକାର ହାତ ଫାତ ଧୋଇବା ଭଲ ସୁବିଧା ପାଉଛୁ ଧନ୍ୟବାଦ।